ହ୍ୟାଲୋ ଆଜ୍ଞା ନମସ୍କାର, ମିନତି ସାହି ସରଣାପଲ୍ଲୀରୁ କହୁଛି। ଆମର ଏ ବସ୍ତିରେ 340ରୁ ଏଭବ ଘର ରହୁଛି। ଏଠି ଆମେ ବହୁତ ସମସ୍ୟାରେ ରହୁଛୁ, କାରଣ ଆମର ଏଠି ଅଳିଆ ଆବର୍ଜନା ଯେତିକି ହଉଛି ଡୋର ଟୁ ଡୋର ଟୋଟାଲି ଗାଡି ଆସୁନି। 1ରେ 2ରେ ରୋଡ ଉପରେ ଅଳିଆ ଡଷ୍ଟବିନ ଯୋଉ ରଖା ହେଇଛି ସେ ଗାଡି 5 ଦିନ 7 ଦିନ 8 ଦିନ ତାର ମନ ଇଚ୍ଛା ଆସୁଛି। ରୋଡ ସାରା ସବୁଆଡେ ଅଳିଆ ଆବର୍ଜନା ହଉଛି, ରାସ୍ତାରେ ଲୋକ ବାଟ ଯିବା ପାଇଁ ବହୁତ ସମ୍ମୁଖୀନ କରୁଛନ୍ତି। ଡ୍ରେନ 1ରେ ନାହିଁ, ପାଣି ଯିବାର ସମସ୍ୟା ବହୁତ ଅଛି। ବର୍ଷା ପାଣି ଆସିଲେ ଆମ ଘର ମାନଙ୍କରେ ପାଣି ପଶୁଛି, ଛୁଆ ପିଲା ବହୁତ ରୋଗରେ ଗ୍ରସ୍ତ ହଉଛନ୍ତି, ଏବଂ ଆମର ସିଟ୍ ଲାଇଟ୍ ବି ନାହିଁ, କୌଣସି ପ୍ରକାର ସୁବିଧା ଆମର ନାହିଁ, ପାଇଖାନା ବି ଆମର ନାହିଁ। ପାଇଖାନା ପାଇଁ କୌଣସି କେହି ଆସୁନାହାନ୍ତି କି କିଛି ଆମକୁ ଶରଣପଳିରେ କୌଣସି ଜିନିଷ ଆମକୁ ମିଳୁନାହିଁ। ଆମେ ପୁରା ନିରୀହ ନିଶ୍ଚୟ ଲୋକ ଭଳିଆ ପୁରା ରହୁଛୁ, ଯୋଉ ମୂଲ 2 ପଇସା ଆଣୁଛୁ ସେଇ 2 ପଇସା ମୂଲରେ ହିଁ ଆମେ ଚଳୁଛୁ। ଆମର କୌଣସି ଗଭର୍ଣ୍ଣମେଣ୍ଟ BMC BDA କାହା ତରଫରୁ ଆମେ କୌଣସି ସାହାଯ୍ୟ ଏପର୍ଯ୍ୟନ୍ତ ପାଇପାରୁନା। ଆଜ୍ଞା ନମସ୍କାର।
ଧନ୍ୟବାଦ ମ୍ୟାଡମ୍।